ହ୍ୟାଲୋ ଗାଇଜ୍, ଆଜି ଆମେ ପଳେଇ ଆସିଛୁ ଝୁମକିଆ ଡ୍ୟାମ୍ରୁ ସୁଟିଂ ପାଇଁ। ଆମର ଆଜି ନୂଆ ଗୀତ ଅଛି, ଇନ୍ଷ୍ଟା ବାୟଣୀ ବୋଲି ଗୀତଟା ଅଛି। ପୁରା ଘଟେ ପୁରା ଘାଟି ଦେବା ଭଳିଆ ଷ୍ଟେପ୍ ଦିଆଯାଇଛି, ଗୋଡ ପୁରା ଆଣ୍ଠୁ ଘାଣ୍ଠୁ ପୁରା ଛିଣ୍ଡେଇ ଦେବା ଭଳିଆ ଷ୍ଟେପ୍ ଦିଆଯାଇଛି। ଆସନ୍ତୁ ଦେଖିବା କଣ ଷ୍ଟେପ୍ ଦିଆଯାଇଛି। ଚାଲ
ଏଇ ଷ୍ଟେପ୍ ଦେଖି ଡରି ଯାଇଥିଲି। କଣ ଏ ବୁଲା କୁଆଡ଼େ?
ଏ ଭାଇ କୁହନା, ଯୋଉ ଭଳିଆ ଷ୍ଟେପ୍ ଦିଆଯାଇଛି ଆଜି ଆମ ଗୀତରେ ପୁରା ମୁଁ ଅନ୍ଧା ହେଇଗଲା। ମୁଁ ଭାଇ ମୁଁ ଯାଉଛି ଦୌଡ଼ି ପଳାଇଛି କ୍ୟାମେରା
ପ୍ରାକ୍ଟିସ୍ କରାଉଛି ଝିଅମାନଙ୍କୁ। ଆକାଶ ସାର୍ ଶିଖଉଛନ୍ତି।
ମୁଁ
ପକେଇଦେବି ତମକୁ ଆଉ ପକେଇ ପଡିବ। ଦାନ୍ତ ଦେଖଉଛନ୍ତି, ଦେଖନ୍ତୁ ଦାନ୍ତ ବସି
ନାହାନ୍ତି,
ଗାଧେଇ ନେଇ ପଳେଇ ଯାଇଛି। ଖୁସିର ମାହଲ ବାହାଘର ଏବେ ଷ୍ଟାର୍ଟ ହବ। ଦେଖିପାରୁଛି ଏଇ ମଣ୍ଡପରେ ହେଉଛି ବାହାଘର, ଆଜି ଆମ ଡବୁଲିଆର ବାହାଘର। ଆକାଶ ହେଇଯାଇଛି ବରଯାତ୍ରୀ, ହଁ ସବୁ ବରଯାତ୍ରୀ ହେଇଛନ୍ତି। ତ ଭାଇ ଫାଇନାଲି
ସୁଟିଂ ରେ ବହୁତ ପ୍ରେସର ପଡିଲା, ଖରା ଜୋର ହଉଛି, ଜାଣିଥିଲି ହାଇରେ ସବୁ ସାର୍ଟ ପ୍ୟାଣ୍ଟ ଓଦା ହେଇଗଲାଣି।
ସାର୍ ବୋଲି କଣ
ପକେଇବି, ଗୋଲ୍ଡେନ୍ ପଡ଼ିଗଲାଣି। ଏ ଭାଇ ଚିଲିକାରୁ ଆସିଛନ୍ତି,
ଏଇ ପିଲାରୁ ଜାଣିପାରୁଥିବେ ମହାରାଜା ଫିଲ୍ମ, ମହାରାଜା ଫିଲ୍ମ
ଦେଖନ୍ତୁ ଦୀପ ଭାଇ। ଆମର ଝୁମକା ଡ୍ୟାମ ଉପର ସାଇଡ ଉପରଟା ଭୂତ ଗୋଟିଟା ଭୂତ ଇଏ ହେଲା ଭୂତ।